ଓମ୍ ଶାନ୍ତି। 27/8/2026 ପ୍ରାତଃ ମୁରଲୀ। ମିଠା ବାବାଙ୍କର ମିଠା ମହାବାକ୍ୟ। ମିଠେ ବଚେ, ଏବେ ଏହି ବିଶାଳ ପୁରୁଣା ଦୁନିଆର ବିନାଶ ହେବାକୁ ଯାଉଛି, ନୂଆ ଦୁନିଆର ସ୍ଥାପନା ହେଉଛି। ସେଥିପାଇଁ ନୂଆ ଦୁନିଆକୁ ଯିବା ପାଇଁ ପବିତ୍ର ହୁଅ। ପ୍ରଶ୍ନ, ପରମାତ୍ମାଙ୍କ ସମ୍ବନ୍ଧରେ ତୁମେ ପିଲାମାନେ କେଉଁ ଆଶ୍ଚର୍ଯ୍ୟଜନକ କଥା ଜାଣିଛ ଯାହାକି ମନୁଷ୍ୟମାନଙ୍କର ଜ୍ଞାତସାରର ବାହାରେ? ଉତ୍ତର, ତୁମେମାନେ କହୁଛ ଆତ୍ମା ଯେପରି ଜ୍ୟୋତିର୍ବିନ୍ଦୁ ଅଟେ, ପରମାତ୍ମା ମଧ୍ୟ ସେହିପରି ଅତି ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ଅଟନ୍ତି। ଏହି ଆଶ୍ଚର୍ଯ୍ୟଜନକ କଥା ସମସ୍ତ ମନୁଷ୍ୟମାନଙ୍କର ବୁଝିବାର ବାହାରେ। କେତେକ ସନ୍ତାନମାନେ ମଧ୍ୟ ଏଥିରେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ବାବା କହୁଛନ୍ତି ପିଲାମାନେ ଦ୍ୱନ୍ଦ୍ୱରେ ପଡ଼ ନାହିଁ, ଯଦି ଛୋଟ ରୂପରେ ୟାଦ ରହୁନାହିଁ ତେବେ ବଡ଼ ରୂପରେ ୟାଦ ଅବା ସ୍ମରଣ କର, କିନ୍ତୁ ନିଶ୍ଚୟ ମନେ ପକାଇବାକୁ ହେବ। ଗୀତ, ରାତ କେ ରାହି ଥକମତ ଜାନା। ଓମ୍ ଶାନ୍ତି। ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି, ସେଥିପାଇଁ ପିଲାମାନେ ଆତ୍ମ ଅଭିମାନୀ ହୋଇ ବସିବା ଉଚିତ, ଏପରି ଆଉ କୌଣସି ସ୍ଥାନରେ ବୁଝାଯାଉ ନାହିଁ। କୌଣସି ସାଧୁ ସନ୍ଥ ଏପରି ବୁଝାଇ ନଥାନ୍ତି ଯେ ଆତ୍ମ ଅଭିମାନୀ ହୋଇ ବସ, ଏକଥା କେବଳ ଏକ ବାବା ହିଁ ବୁଝାଉଛନ୍ତି, ଆଉ କେହି ଏହି କଥା କହିପାରିବେ ନାହିଁ, ଏହି ଉପାୟ କେହି ବତାଇ ପାରିବେ ନାହିଁ। ତୁମେ ସନ୍ତାନମାନେ ମଧ୍ୟ ଜାଣୁଛ ଯେ ଆମେ ଆତ୍ମା ଅଟୁ, ଆତ୍ମା ହିଁ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଇଥାଏ, କେବେ ବାରିଷ୍ଟର କେବେ ଡାକ୍ତର ହୋଇଥାଏ। ଆତ୍ମା ହିଁ ଏବେ ପତିତ ହୋଇଛି, ପୁଣି ପାବନ ହେବ। ଆତ୍ମାରେ ଜ୍ଞାନ ଧାରଣ ହୋଇଥାଏ, ବାବା ନିରାକାର ଜ୍ଞାନର ସାଗର ହୋଇଥିବାରୁ ନିଶ୍ଚୟ ଆସି ଜ୍ଞାନ ଶୁଣେଇବେ ନା? ପତିତ ପାବନ ହୋଇଥିବାରୁ ନିଶ୍ଚୟ ଆସି ପାବନ କରାଇବେ। ସିଏ ସର୍ବଶ୍ରେଷ୍ଠ ପରମ ପିତା ପରମାତ୍ମା ଅଟନ୍ତି। ମୁଁ ତୁମର ପିତା ସର୍ବଶ୍ରେଷ୍ଠ ଜ୍ଞାନର ସାଗର ଅଟେ, ମୋର ନିଜର ଶରୀର ନାହିଁ, ଏସବୁ ଜ୍ଞାନ ତୁମର ଆତ୍ମା ଧାରଣ କରୁଥିବାରୁ ତୁମକୁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ଦେହ ଅଭିମାନ ରଖିବା ଅନୁଚିତ, ଆଉ କୌଣସି ଏପରି ସ୍ଥାନ ନାହିଁ ଯେଉଁଠି ଶୁଣିବା ଓ ଶୁଣାଇବା ବ୍ୟକ୍ତି ଉଭୟ ଦେହୀ ଅଭିମାନୀ ହୋଇଥିବେ। ବାବା ତ ନିରାକାର ଅଟନ୍ତି, ସେ ଆସି ତୁମକୁ ରାଜଯୋଗ ଶିଖାଉଛନ୍ତି, ବାକି ସବୁ ମନୁଷ୍ୟ ହେଉଛନ୍ତି ଦେହ ଅଭିମାନୀ। ଯଦିଓ ଏହି ଲକ୍ଷ୍ମୀ ନାରାୟଣଙ୍କ ନିମନ୍ତେ କୁହାଯିବ ଇଏ ଆତ୍ମ ଅଭିମାନୀ ଥିଲେ, ତଥାପି ଦେହ ଅଭିମାନ ତ ରହିଥାଏ ନା? ଏହି ଜ୍ଞାନ ପରମପିତା ପରମାତ୍ମା ହିଁ ଆସି ଦେଉଛନ୍ତି। ଆତ୍ମାକୁ ଧାରଣ କରିବାକୁ ହେବ, ଆତ୍ମାକୁ ହିଁ ପତିତରୁ ପାବନ ହେବାର ଯୁକ୍ତି ବତାଉଛନ୍ତି। ଏବେ ସମଗ୍ର ଦୁନିଆର ପତନ ହୋଇଛି, ପୁଣି ଉତ୍ଥାନ କରିବାକୁ ଆସୁଛନ୍ତି, ଏକଥା ତୁମେ ସନ୍ତାନମାନେ ଜାଣିଛ। ଡାଉନ୍ ଫଲ୍ ଅର୍ଥାତ୍ ଡେଷ୍ଟ୍ରକ୍ସନ୍ ଓ ରାଇଜ୍ ଅର୍ଥାତ୍ କନଷ୍ଟ୍ରକ୍ସନ୍, ସ୍ଥାପନା ଓ ବିନାଶ। ସ୍ଥାପନା କାହାର? ନୂଆ ଦୁନିଆର। ସ୍ୱର୍ଗର ସ୍ଥାପନା ପୁଣି ପୁରୁଣା ଦୁନିଆ ହେଲ୍ପ, ନର୍କର ବିନାଶ। ଡେଷ୍ଟ୍ରକ୍ସନ୍ ଓ କନଷ୍ଟ୍ରକ୍ସନ୍, କଳିଯୁଗ ହେଉଛି ପୁରୁଣା ଦୁନିଆ, ଏହାର ବିନାଶ ନିଶ୍ଚୟ ହେବା ଦରକାର। ବିନାଶର ଲକ୍ଷଣ ହେଉଛି ଏହି ମହାଭାରୀ ମହାଭାରତ ଲଢ଼େଇ। ମହାଭାରତର ବୃତ୍ତାନ୍ତ ମହାଭାରତ ଶାସ୍ତ୍ରରେ ଦେଖାଇଥାନ୍ତି। ବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି, ସେ ତ ନିଶ୍ଚୟ ନୂଆ ଦୁନିଆର ସ୍ଥାପନା କରିବେ ନା? ଏହା ହେଉଛି ବେହଦ୍ର ବିନାଶ ଓ ବେହଦ୍ର ସ୍ଥାପନାର କାର୍ଯ୍ୟ। ବାବା ହିଁ ନୂଆ ଘର ପିଲାମାନଙ୍କ ପାଇଁ ତିଆରି କରିବେ, ପୁଣି ପୁରୁଣାର ନିଶ୍ଚୟ ଖଲାସ କରିବେ। ତୁମେ ଜାଣିଛ, ବାବା ଏବେ ନୂଆ ଦୁନିଆର ସ୍ଥାପନା କରୁଛନ୍ତି। ତମ ପ୍ରଧାନରୁ ପୁଣି ସତ୍ୟପ୍ରଧାନ କରାଇବା ପାଇଁ ଆମକୁ ପ୍ରସ୍ତୁତ କରୁଛନ୍ତି। ବିନାଶ ନିମନ୍ତେ ମହାଭାରତ ଲଢ଼େଇ ପ୍ରସିଦ୍ଧ, କହୁଛନ୍ତି ଏହା ସେହି ସମୟର ଅଟେ। ସେହି ତାରକାମାନେ ଆସି ପରସ୍ପର ସହିତ ମିଶିଛନ୍ତି ଯିଏ ମହାଭାରତ ସମୟରେ ଥିଲେ। ଏହି ସିଡ଼ିରେ ମଧ୍ୟ ଲେଖାଯାଇଛି ଭାରତର ଉତ୍ଥାନ ଓ ପତନର ଅଦ୍ଭୁତ କାହାଣୀ। ଏହି ଧାଡ଼ିରେ କଳ୍ପ କଳ୍ପ ଅକ୍ଷର ମଧ୍ୟ ଆସିବା ଉଚିତ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନୁଷ୍ୟ 84 ଜନ୍ମ ନେଉଛନ୍ତି, ଏକଥା ମଧ୍ୟ ତୁମ ବୁଦ୍ଧିରେ ଅଛି। ମନୁଷ୍ୟମାନଙ୍କ ବୁଦ୍ଧିରେ ତ ଏକଦମ ଗଡ୍ରେଜର ତାଲା ଲାଗିଯାଇଛି। ଏହି କଥାକୁ ମନୁଷ୍ୟମାନେ ଜାଣିବା ଉଚିତ। ଆତ୍ମାମାନେ ଏଠାରେ ଅଭିନୟ କରିବା ପାଇଁ ଶରୀର ଧାରଣ କରୁଛନ୍ତି, ତେଣୁ ଡ୍ରାମାର ଆଦି ମଧ୍ୟ ଅନ୍ତର କ୍ରିଏଟର, ଡାଇରେକ୍ଟର, ମୁଖ୍ୟ ଆକ୍ଟର ଆଦିଙ୍କୁ ଜାଣିବା ଦରକାର ନା। ଏବେ ତୁମେ ଡ୍ରାମାର ଆଦି ମଧ୍ୟ ଅନ୍ତ, ହୁ ଇଜ୍ ହୁ, ସାରା ଡ୍ରାମା ବିଷୟରେ ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ଜାଣିଗଲଣି। ବାବାଙ୍କ ଦ୍ୱାରା ଏହି ସମସ୍ତ ଜ୍ଞାନ ମିଳୁଛି। ସୃଷ୍ଟିଚକ୍ର କିପରି ଘୁରୁଛି ଏହାକୁ ଆତ୍ମିକ ଜ୍ଞାନ କୁହାଯାଉଛି, ଶାରୀରିକ ଜ୍ଞାନକୁ ଫିଲୋସଫି କୁହାଯାଇଥାଏ, ଆଧ୍ୟାତ୍ମିକ ଜ୍ଞାନ ଆତ୍ମିକ ଜ୍ଞାନକୁ ଜ୍ଞାନ କୁହାଯାଏ। ଏବେ ଏସବୁ କଥା ପିଲାମାନଙ୍କ ବୁଦ୍ଧିରେ ରହିଛି। ପିଲାମାନେ ଜାଣିଛନ୍ତି ଏବେ 84 ଜନ୍ମର ନାଟକ ଶେଷ ହେବାକୁ ଯାଉଛି, ଏବେ ଆମେ ଘରକୁ ଯାଉଛୁ, କିନ୍ତୁ ପତିତ କେହି ଘରକୁ ଯାଇପାରିବେ ନାହିଁ। ନଚେତ ଏତେ ଜପ ତପ ତୀର୍ଥ ଆଦି କାହିଁକି କରୁଛନ୍ତି? ପବିତ୍ର ହେବା ନିମନ୍ତେ ଗଙ୍ଗା ସ୍ନାନ ବି କରିବାକୁ ଯାଉଛନ୍ତି, କିନ୍ତୁ ଏହାଦ୍ୱାରା କେହି ପବିତ୍ର ହୋଇପାରିବେ ନାହିଁ, ସେଥିପାଇଁ ଘରକୁ କେହି ଯାଇପାରିବେ ନାହିଁ। କାହାଣୀ ଓ ଗଳ୍ପ ବହୁତ କହୁଛନ୍ତି ଯେ ଅମୁକ ପାର ନିର୍ବାଣଧାମ ଗଲା, ଜ୍ୟୋତି ଜ୍ୟୋତିରେ ମିଶିଗଲା। ବାବା ବୁଝାଉଛନ୍ତି ଘରକୁ କେହି ଫେରି ଯାଇପାରିବେ ନାହିଁ, ସବୁ ଅଭିନେତା ଏହିଠାରେ ହିଁ ଅଛନ୍ତି। ଏବେ ନାଟକ ଶେଷ ହେଉଥିବାରୁ ସମସ୍ତେ ରଙ୍ଗମଞ୍ଚ ଉପରେ ଛିଡ଼ା ହୋଇଛନ୍ତି, ବର୍ତ୍ତମାନ ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି। ମନୁଷ୍ୟମାନେ ଜାଣିନାହାନ୍ତି ଯେ ବୌଦ୍ଧି ଖ୍ରୀଷ୍ଟିଆନ ଆଦି କେଉଁଠି ଅଛନ୍ତି। ତୁମେ ଜାଣିଛ ଯେଉଁ ସବୁ ଆତ୍ମା ଉପରୁ ଏଠାକୁ ଆସିଛନ୍ତି, ବର୍ତ୍ତମାନ ସମସ୍ତେ ତମ ପ୍ରଧାନ ହୋଇଯାଇଛନ୍ତି। ତମ ପ୍ରଧାନରୁ ସତ୍ୟପ୍ରଧାନ କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲ। ବାବା ହିଁ ଆସି ସ୍ଥାପନା ବିନାଶ କରାଉଛନ୍ତି। କହିଥାନ୍ତି ମଧ୍ୟ ଏହି ଜ୍ଞାନ ରାଜାମାନଙ୍କର ରାଜା କରିଦେବ। ଅବିନାଶୀ ବାବା କହୁଛନ୍ତି ଯେ ମୁଁ ତୁମକୁ ରାଜାମାନଙ୍କର ରାଜା କରାଉଛି, କୃଷ୍ଣ ତ ସ୍ଥାପନା କରାଉ ନାହାନ୍ତି, କ୍ରିଏଟର ହେଉଛନ୍ତି ବାବା। ବାବା ହିଁ ଆସି ବୁଝାଉଛନ୍ତି ତୁମେ ମୋତେ ସବୁବେଳେ ଡାକୁଛ ଯେତେବେଳେ ସୃଷ୍ଟି ପତିତ ହୋଇଯାଇଛି, ଏପରି ନୁହେଁ ଯେ ମୁଁ ନୂଆ ସୃଷ୍ଟି ରଚନା କରୁଛି, ଯେପରି ଦେଖାଉଛନ୍ତି ପ୍ରଳୟ ହେଲା, ଏସବୁ ଭୁଲ କଥା। ମନୁଷ୍ୟ ଡାକୁଛନ୍ତି ଯେ ହେ ପତିତ ପାବନ ଆସ, ତେବେ ନିଶ୍ଚୟ ପତିତ ଦୁନିଆକୁ ଆସିବେ ନା। ବାବା ହିଁ ଆସି କୃଷ୍ଣପୁରୀର ସାକ୍ଷାତକାର କରାଉଛନ୍ତି। ଦେଖାଇଥାନ୍ତି ଯେ କୃଷ୍ଣ ଅଶ୍ୱସ୍ଥ ପତ୍ର ଉପରେ ସାଗରରେ ଭାସି ଭାସି ଆସିଲେ। ଏହା ଠିକ କଥା। ନୂଆ ଦୁନିଆକୁ ପ୍ରଥମେ ଶ୍ରୀକୃଷ୍ଣ ହିଁ ଆସିଥାନ୍ତି, ସାଗରରେ ନୁହେଁ କିନ୍ତୁ ଗର୍ଭ ମହଲରେ ଆସିଥାନ୍ତି। ଆଙ୍ଗୁଠି ଚୁଚୁମି ଚୁଚୁମି ବହୁତ ଆରାମରେ ଗର୍ଭ ମହଲରେ ରହିଥାନ୍ତି। ସତ୍ୟଯୁଗରେ ଯେଉଁ ସନ୍ତାନମାନେ ଜନ୍ମ ହେବେ ସେମାନେ ଗର୍ଭ ମହଲରେ ରହିବେ। ସେମାନେ ଗର୍ଭରୂପକ ମହଲର ଦୃଶ୍ୟକୁ ପୁଣି ସାଗରର ପତ୍ର ଉପରେ ବସେଇବାର ଦୃଶ୍ୟ ଦେଖାଇଛନ୍ତି। ସେ ସବୁ ହେଲା ଭକ୍ତି ମାର୍ଗର କଥା। ବାପା ଏହିସବୁ ଶାସ୍ତ୍ରର ସାର ମର୍ମ ବସି ବୁଝାଉଛନ୍ତି। ଏଠାରେ ଗର୍ଭ ଜେଲରେ ରହୁଥିବାରୁ କହୁଛନ୍ତି ଆମକୁ ବାହାରକୁ ବାହାର କର, ମୁଁ ଆଉ ପାପ କରିବି ନାହିଁ। କିନ୍ତୁ ରାବଣ ଦୁନିଆରେ ପାପ ତ ହୋଇଥାଏ, ତେଣୁ ପାପ କରିବାରେ ଲାଗି ପଡ଼ନ୍ତି। ତୁମେ ଅଧାକଳ୍ପ ଜେଲ ବାର୍ସ ଅର୍ଥାତ ବନ୍ଦୀ ହୋଇଯାଇଛ। ଚୋର ବ୍ୟକ୍ତିଙ୍କୁ ଜେଲ ବାର୍ସ ବା କଏଦୀ କୁହାଯାଏ। ବାହାରକୁ ବାହାରିଲେ ପୁଣି ଚୋରି କରିବାରେ ଲାଗି ପଡ଼ିଥାନ୍ତି ଓ ଜେଲକୁ ଯିବାକୁ ପଡ଼ିଥାଏ, ସେଥିପାଇଁ ଜେଲ ବାର୍ସ କୁହାଯାଏ। ବାବା ବୁଝାଉଛନ୍ତି ଏହା ରାବଣର ରାଜ୍ୟ ଅଟେ, ସେଠାରେ ଅର୍ଥାତ ସ୍ୱର୍ଗରେ ଏପରି କଥା ହେବ ନାହିଁ। ତାହା ହେଉଛି ରାମ ରାଜ୍ୟ। ସେଠାରେ ନା ଗର୍ଭ ଜେଲ ଅଛି ନା ଜେଲ ଅର୍ଥାତ କାରାଗାର ରହିବ। ଏଠାରେ ତ କେତେ ମନୁଷ୍ୟ ଜେଲରେ ବନ୍ଦୀ ହୋଇ ରହୁଛନ୍ତି। ଗର୍ଭ ଜେଲ ଅଟେ, ତାହା ମଧ୍ୟ କାରାଗାର ଅଟେ, ଡବଲ ଜେଲ ଅଟେ, କଳିଯୁଗର ଅନ୍ତ ସମୟ ଅଟେ ନା। ବାବା ବୁଝାଉଛନ୍ତି ତୁମେ ସନ୍ତାନମାନେ ଏବେ ସ୍ଥାପନା କାର୍ଯ୍ୟ କରୁଛ, ଉତ୍ଥାନ ଓ ପତନ ପ୍ରତ୍ୟେକ କଳ୍ପରେ ହୋଇ ଚାଲିଛି। ଉତ୍ଥାନ ଓ ପତନ ଦୁନିଆର ହିଁ ହୋଇଥାଏ, ଏଥିରେ ଭାରତର ମୁଖ୍ୟ ପାର୍ଟ ରହିଛି। ଗାୟନ ମଧ୍ୟ କରିଥାନ୍ତି ଆତ୍ମା ପରମାତ୍ମା ଅଲଗା ରହିଲେ ବହୁ କାଳ, ତେଣୁ ଏହାର ମଧ୍ୟ ହିସାବ ଦରକାର ନା। କେଉଁ ଆତ୍ମାମାନେ ବହୁତ କାଳରୁ ଅଲଗା ହୋଇ ରହିଛନ୍ତି। ପ୍ରଥମେ ପ୍ରଥମେ ଦେବୀ ଦେବତା ଧର୍ମର ଆତ୍ମାମାନେ ପାଠ କରିବାକୁ ଆସିଥାନ୍ତି। ଏବେ ସେହି ଦେବତାମାନେ ନାହାନ୍ତି ଯିଏକି ରାଜ୍ୟ କରି ଯାଇଛନ୍ତି, ତାଙ୍କ ଚିତ୍ର ସ୍ମାରକୀ ରୂପେ ରହିଛି। ରାଜତ୍ୱ ତ ଶେଷ ହୋଇଗଲା, ସ୍ୱର୍ଗ ରାଜ୍ୟ ଶେଷ ହୋଇଗଲେ ନର୍କ ଆସୁଛି, ପୁଣି ଜେଲ ବା ନର୍କ ଶେଷ ହେଲେ ହେଭେନ୍ ବା ସ୍ୱର୍ଗ ହେଉଛି। ତେଣୁ ନୂଆ ଦୁନିଆର ନିର୍ମାଣ ଓ ନର୍କର ବିନାଶ ହେଉଛି। ସ୍ଥାପନା କରିବା ନିମନ୍ତେ ସନ୍ତାନମାନଙ୍କର ଆବଶ୍ୟକତା ରହିଛି, ସେଠାରେ ମଧ୍ୟ ତୁମେ ହିଁ ରହିବ। ପ୍ରଥମେ ତୁମକୁ ଦୈବୀ ଗୁଣଧାରୀ ଦେବତା ହେବାକୁ ପଡ଼ିବ। ଗାୟନ ମଧ୍ୟ ରହିଛି ମନୁଷ୍ୟରୁ ଦେବତା, ବିକାର ଯୁକ୍ତ ମନୁଷ୍ୟ ଅଟନ୍ତି ନା। ଭଗବାନ ଉବାଚ, ଘର ଗୃହସ୍ଥରେ ରହି କମଳ ପୁଷ୍ପ ତୁଲ୍ୟ ହେବାକୁ ପଡ଼ିବ। ଏହା ମୃତ୍ୟୁ ଲୋକରେ ଅନ୍ତିମ ଜନ୍ମ, ବର୍ତ୍ତମାନ ପବିତ୍ର ହେବାକୁ ପଡ଼ିବ। ଏହାକୁ ଭଲ ଭାବରେ ବୁଝାଇବା ଉଚିତ। ଆମେ ଏହି ମୃତ୍ୟୁ ଲୋକରେ ଅନ୍ତିମ ଜନ୍ମ ପବିତ୍ର ରହୁଛୁ। ବାବା କହୁଛନ୍ତି ଏହି ବିକାର ଗୁଡ଼ିକ ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେ ବିଶ୍ୱର ମାଲିକ ହେବ। ପିଲାମାନେ ମଧ୍ୟ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଉଛନ୍ତି ଯେ ଏହି ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ। ଏହା ସେହି ମହାଭାରତ ଲଢ଼େଇ, କାମ ବିକାର ମହାଶତ୍ରୁ ଅଟେ, ସେଥିପାଇଁ ପ୍ରତିଜ୍ଞା କର। ଏବେ ତୁମେ ଜାଣୁଛ ଆମେ ପବିତ୍ର ହେଉଛୁ, ଏହି ପୁରୁଣା ଦୁନିଆର ବିନାଶ ନିଶ୍ଚୟ ହେବ, ଏହା ପୂର୍ବରୁ ପବିତ୍ର ନିଶ୍ଚୟ ହେବାକୁ ପଡ଼ିବ। ବିନାଶ ତ ହେବ, ତା ପରର କଥା ନ କହିଲେ ଭଲ, ହାହାକାର ହୋଇଯିବ, ବହୁତ ଦୁଃଖଦାୟକ ମୃତ୍ୟୁ ହେବ, ତୁମେ ଦେଖି ମଧ୍ୟ ପାରିବ ନାହିଁ। କାହାର ଅପରେସନ ହେଉଥିଲେ ଦୁର୍ବଳ ଲୋକେ ସେଠାରେ ରହିପାରନ୍ତି ନାହିଁ, ଅଚେତ ହୋଇଯାଇଥାନ୍ତି। ସେଥିପାଇଁ ଡାକ୍ତରମାନେ ପରିବାର ଲୋକଙ୍କୁ ଅନୁମତି ଦେଇନଥାନ୍ତି। ଏହା ତ କେତେ ଭୟଙ୍କର ଅପରେସନ ହେବ, ପରସ୍ପରକୁ ମାରି ଚାଲିବେ। ଏହା ହେଉଛି ବିକାରୀ ଦୁନିଆ, କଣ୍ଟାର ଜଙ୍ଗଲ। ସତ୍ୟଯୁଗକୁ କୁହାଯାଏ ଗାର୍ଡନ ଅଫ୍ ଫ୍ଲାୱାର୍ସ, ଅର୍ଥାତ ଫୁଲର ବଗିଚା। ଦେବତାମାନେ ଚୈତନ୍ୟ ଫୁଲ ଅଟନ୍ତି ନା? ମନୁଷ୍ୟମାନେ ଭାବୁଛନ୍ତି ସ୍ୱର୍ଗରେ କୌଣସି ଏକ ଫୁଲର ବଗିଚା ରହିଛି, ଯାହା ଶୁଣୁଛନ୍ତି ତାହା କହିଦେଉଛନ୍ତି ଗାର୍ଡେନ ଅଫ୍ ଆଲ୍ଲା କହୁଛନ୍ତି ନା? ପୁଣି ଧ୍ୟାନରେ ମଧ୍ୟ ଗାର୍ଡେନ ଦେଖିଥାନ୍ତି। ଆଲ୍ଲା ହାତରେ ଫୁଲ ଦେଲେ, ବୁଦ୍ଧିରେ ହିଁ ଈଶ୍ୱରଙ୍କର ବଗିଚା ରହିଛି। ଭକ୍ତି ମାର୍ଗରେ ସାକ୍ଷାତକାର କରିବା ପାଇଁ ଭକ୍ତି କରିଥାନ୍ତି। ସାକ୍ଷାତକାର ହେଲେ କହନ୍ତି ସର୍ବବ୍ୟାପୀ ଅଟନ୍ତି ନା? ଯାହା ଅତୀତ ହୋଇଯାଇଛି ତାହାର ପୁନରାବୃତ୍ତି ହେବ। ପିଲାମାନେ ଯେଉଁ ପୋଷାକରେ ଯେପରି ଆସିଥିଲେ ସେହି ପୋଷାକରେ ପୁଣି କଳ୍ପ ପରେ ଆସିବେ। ଡ୍ରାମାକୁ କେହି କେହି ଭଲ ଭାବରେ ବୁଝିଥାନ୍ତି। ବାବାଙ୍କ ପାଖକୁ କେହି ଆସିଲେ ବାବା ପଚାରନ୍ତି ଆଗରୁ କେବେ ଆସିଥିଲ? କହନ୍ତି ହଁ ବାବା, ଆପଣଙ୍କ ସହିତ କଳ୍ପ ପୂର୍ବେ ମଧ୍ୟ ମିଶିଥିଲୁ, ଆପଣଙ୍କ ଠାରୁ ସମ୍ପତ୍ତି ନେବାକୁ ଆସିଥିଲୁ। ବାବା ପଚାରିଥାନ୍ତି କି ପଦ ପାଇଥିଲ? ବାବା ମମା କହୁଛ, ତେବେ ନିଶ୍ଚୟ ତାଙ୍କର ବଂଶରେ ଆସିବ। ବାବା କହୁଛନ୍ତି ଏପରି ପୁରୁଷାର୍ଥ କର ଯାହାଦ୍ୱାରା କି ଉଚ୍ଚ ପଦ ପାଇବ। ଏସବୁ କଥା ତୁମ ବୁଦ୍ଧିରେ ଅଛି, ବାସ୍ତବରେ ଲଢ଼େଇ ମଧ୍ୟ ହେବ, ନର୍କର ବିନାଶ ବି ମଧ୍ୟ ନିଶ୍ଚୟ ହେବ। ତୁମ ପାଖରେ ଫାଷ୍ଟ କ୍ଲାସ ଚିତ୍ର ସବୁ ରହିଛି। କୃଷ୍ଣଙ୍କର ଏହି ଦୁଇଟି ଗୋଲକ ଯଥା ସତ୍ୟଯୁଗ ଓ କଳିଯୁଗ ଥିବାର ଚିତ୍ର ମଧ୍ୟ ଛପାଇବା ଉଚିତ। ଏଥିରେ ସ୍ପଷ୍ଟ ଭାବେ ରହିଛି ସ୍ୱର୍ଗର ଦ୍ୱାର ଖୋଲୁଛନ୍ତି, ତେଣୁ ନର୍କ ଆଡ଼କୁ ଲାତ ମାରିଛନ୍ତି। ତୁମର ମୁହଁ ମଧ୍ୟ ସ୍ୱର୍ଗ ଆଡ଼କୁ ରହିଛି, ଏହା ତ ବିଲକୁଲ ସଠିକ କଥା ଅଟେ। ଜାଣିଛ ଏବେ ଆମକୁ ଘରକୁ ଯିବାକୁ ହେବ, ତେଣୁ ଘରକୁ ହିଁ ମନେ ପକାଇବାକୁ ପଡ଼ିବ, ପୁରୁଣା ଦୁନିଆକୁ ଭୁଲିବାକୁ ହେବ। ଏହାକୁ ସମ୍ପୂର୍ଣ୍ଣ ବୈରାଗ୍ୟ କୁହାଯାଉଛି। ପୁରୁଣା ଦୁନିଆକୁ ଛାଡ଼ି ଆମେ ବାବାଙ୍କ ପାଖକୁ ଯାଉଛୁ, ୟାଦର ଯାତ୍ରା ଦ୍ୱାରା ହିଁ ଯିବା। ମୁଖ୍ୟ ହେଉଛି ହିଁ ୟାଦର କଥା। ପ୍ରଥମେ ତ ବାବାଙ୍କୁ ମନେ ପକାଉଛନ୍ତି ନା, ଏବେ ବାବା ଯଥାର୍ଥ କଥା ଆସି ବୁଝାଉଛନ୍ତି ଯେ ମୋତେ ସ୍ମରଣ କର। ଏହା ହେଉଛି ଅଭ୍ୟଭିଚାରୀ ସ୍ମୃତି, ତାହା ପୁଣି ଅର୍ଥ ସହିତ। ତୁମେ ଜାଣିଛ ଶିବ ବାବା ମଧ୍ୟ ବିନ୍ଦୁ ଅଟନ୍ତି, ନିଜକୁ ବି ଆତ୍ମା ବିନ୍ଦୁ ଭାବ ଏବଂ ବାବାଙ୍କୁ ବି ମଧ୍ୟ ବିନ୍ଦୁ ଅନୁଭବ କର। ନୂଆ କଥା ଦେଖି ଭୁଲି ଯାଉଛନ୍ତି, ନିଜକୁ ଆତ୍ମା ଭାବି ବାବା ଓ ଘରକୁ ମନେ ପକାଇବାକୁ ହେବ। ଆଚ୍ଛା ବିନ୍ଦୁ ଛୋଟ ଲାଗୁଛି, ଘର ତ ବଡ଼ ଅଟେ ନା, ଘରକୁ ମନେ ପକାଅ, ବାବା ମଧ୍ୟ ସେଠାରେ ରହୁଛନ୍ତି, ଆମେ ତୁମେ ସେଠାକୁ ଯିବୁ ଯେଉଁଠି ବାବା ରହୁଛନ୍ତି। କିନ୍ତୁ ମନେ ରହୁ ନାହିଁ। ଆଚ୍ଛା ଘର ତ ମନେ ରହୁଛି ନା, ତାହା ହେଉଛି ଶାନ୍ତିଧାମ ଓ ଅନ୍ୟଟି ସୁଖଧାମ, ଏହା ହେଉଛି ଦୁଃଖଧାମ। ଏବେ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ପଢୁଛ, ପୁଣି ସୁଖଧାମକୁ ଯିବ। ବାବାଙ୍କର ସନ୍ତାନ ହୋଇଥିବାରୁ ନିଶ୍ଚୟ ସ୍ୱର୍ଗର ରାଜ୍ୟପଦ ଆବଶ୍ୟକ। କଳ୍ପ ପୂର୍ବରୁ ମଧ୍ୟ ଶିବ ବାବା ଆସି ସ୍ୱର୍ଗର ରାଜ୍ୟପଦ ଦେଇଥିଲେ, ତୁମେ ଭୁଲି ଯାଇଛ। ବାବା କହୁଛନ୍ତି ଏବେ ପୁନର୍ବାର ଆସିଛି ତୁମକୁ ବାଦଶାହି ଦେବା ପାଇଁ। କେତେ ଥର ତୁମେ ରାଜତ୍ୱ ନେଇ ପୁଣି ହରାଇ ଦେଇଛ, ଅଗଣିତ ଥର ତୁମେ ସମ୍ପତ୍ତି ନେଇଛ, ପୁଣି ଏହିପରି ବାବାଙ୍କୁ କାହିଁକି ଭୁଲି ଯାଉଛ? ମାୟାର ତୋଫାନ ସହିତ ତୁମର ବହୁତ ଲଢ଼େଇ ଚାଲିଛି, ସେଥିପାଇଁ ନାଟକ ମଧ୍ୟ ଦେଖାଉଛନ୍ତି। ମାୟା ସେପଟକୁ, ପ୍ରଭୁ ଏପଟକୁ ଟାଣୁଛନ୍ତି, ଜ୍ଞାନରେ ବିଘ୍ନ ପଡୁନାହିଁ। ଯୋଗରେ ବିଘ୍ନ ପଡୁଛି, ଏଥିରେ ହିଁ ମେହନତ ରହିଛି। ଏବେ ବାବା କହୁଛନ୍ତି ମହାରଥୀ ହୁଅ, ଏହି ପୁରୁଣା ଦୁନିଆକୁ ନିଶ୍ଚୟ ନିଆଁ ଲାଗିବ। ଏହି ଅବିନାଶୀ ଯଜ୍ଞରେ ସମଗ୍ର ପୁରୁଣା ଦୁନିଆ ସୋହା ହୋଇଯିବ, ତେଣୁ ମହାବୀର ମଧ୍ୟ ହେବାକୁ ପଡ଼ିବ। ତୁମ ସନ୍ତାନମାନଙ୍କୁ ଅଖଣ୍ଡ ଅଟଳ ଅଚଳ ରାଜ୍ୟ ମିଳିବ। ତୁମର ବୁଦ୍ଧିଯୁଗ ବାବାଙ୍କ ସହିତ ଏପରି ରହୁ ଯାହାକି ଯେତେ ବି ତୁଫାନ ଆସିଲେ ମଧ୍ୟ ମାୟା କିଛି କରିପାରିବ ନାହିଁ। ଏହା ହେଉଛି ତୁମର ଶେଷ ସମୟର ଅବସ୍ଥା, ଯେତେବେଳେ ଟ୍ରାନ୍ସଫର ହେବାକୁ ପଡ଼ିଥାଏ, ଯେପରି ସ୍କୁଲରେ ବର୍ଷ ଶେଷକୁ ପରୀକ୍ଷା ହୋଇଥାଏ, ତୁମର ମାଳା ମଧ୍ୟ ଶେଷ ସମୟରେ ତିଆରି ହେବ। ତୁମକୁ ବହୁତ ସାକ୍ଷାତକାର ହେବ, ଅମୁକ ଏ ପଦ ପାଇବ, ଅମୁକ ଏଇ ଏଇ ପଦ ପାଇବେ, ଇଏ ଦାସୀ ହେବ, ଏସବୁ କହିବେ। ସେ ସମୟରେ କିଛି କରିପାରିବ ନାହିଁ, ପଶ୍ଚାତାପ କରିବାକୁ ପଡ଼ିବ, ମୁଁ ଏ କ'ଣ କଲି, ଶ୍ରୀମତରେ କାହିଁକି ଚାଲିଲି ନାହିଁ। କିନ୍ତୁ ସେ ସମୟରେ ତ କିଛି ହୋଇପାରିବ ନାହିଁ, ଏପରି ବି ବହୁତ ପଶ୍ଚାତାପ କରିଥାନ୍ତି। ମନୁଷ୍ୟ କାହାର ହତ୍ୟା କରି ପଛରେ ପଶ୍ଚାତାପ କରିଥାନ୍ତି, କିନ୍ତୁ ହତ୍ୟା ତ ହୋଇଗଲା, ଆଉ କ'ଣ କରାଯାଇପାରିବ। ସେଥିପାଇଁ ବାବା କହୁଛନ୍ତି ଗଫଲତ ଅର୍ଥାତ୍ ଠକାମି କର ନାହିଁ, ନିଜର ପୁରୁଷାର୍ଥ କରି ଚାଲ। ଆଚ୍ଛା ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପରମାତ୍ମା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ମିଠା ବାବା, ପ୍ୟାରା ବାବା, ଶୁକ୍ରିୟା ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ, ଏକ ନମ୍ବର ପଏଣ୍ଟ, 84 ଜନ୍ମର ନାଟକ ଏବେ ଶେଷ ହେଉଛି, ଘରକୁ ଫେରିଯିବାକୁ ହେବ। ସେଥିପାଇଁ ଆତ୍ମ ଅଭିମାନୀ ହୋଇ ପାବନ ହେବାକୁ ପଡ଼ିବ, ଦେହ ଅଭିମାନକୁ ଛାଡ଼ିବାକୁ ପଡ଼ିବ। 2 ନମ୍ବର ପଏଣ୍ଟ, ଯଥାର୍ଥ ଭାବରେ ନିଜକୁ ଆତ୍ମା ବିନ୍ଦୁ ମନେ କରି ବିନ୍ଦୁ ବାବାଙ୍କର ଅବ୍ୟଭିଚାରୀ ସ୍ମୃତିରେ ରହିବାକୁ ହେବ। ମହାବୀର ସଦୃଶ ନିଜର ଅବସ୍ଥାକୁ ଅଚଳ ଅଟଲ କରିବାକୁ ହେବ। ବରଦାନ, ବ୍ୟର୍ଥ ରୂପକ ଛିଦ୍ରକୁ ବନ୍ଦ କରି ସମର୍ଥ ହେଉଥିବା କମ୍ ଖର୍ଚ୍ଚବାଲା ଆତ୍ମା ହୁଅ। ସଙ୍ଗମ ଯୁଗରେ ବାପଦାଦାଙ୍କ ଦ୍ୱାରା ଯେଉଁ ସବୁ ସମ୍ପତ୍ତି ଗୁଡ଼ିକ ମିଳିଛି ତାକୁ ବ୍ୟର୍ଥରେ ନଷ୍ଟ ହେବାରୁ ରକ୍ଷା କର, ଯାହାଦ୍ୱାରା କମ୍ ଖର୍ଚ୍ଚବାଲା ଆତ୍ମା ହୋଇଯିବ। ତେବେ ବ୍ୟର୍ଥ ଠାରୁ ସୁରକ୍ଷିତ ରହିବା ଅର୍ଥ ସମର୍ଥ ହେବା, ଯେଉଁଠାରେ ସମର୍ଥି ରହିଛି ସେଠାରେ ବ୍ୟର୍ଥରେ ନଷ୍ଟ ହେଉଥିବ ଏଭଳି ହୋଇପାରିବ ନାହିଁ। ଯଦି ବ୍ୟର୍ଥ ରୂପକ ଛିଦ୍ର ରହିଥିବ ତେବେ ଯେତେ ବି ପୁରୁଷାର୍ଥ କର, ମେହନତ କର, କିନ୍ତୁ ଶକ୍ତିଶାଳୀ ହୋଇପାରିବ ନାହିଁ। ସେଥିପାଇଁ ଛିଦ୍ର ଗୁଡ଼ିକୁ ଚେକ୍ କରି ଯଦି ବନ୍ଦ କରିଦେବ ତେବେ ସମର୍ଥ ଆତ୍ମା ହୋଇଯିବ। ସ୍ଲୋଗାନ, ଘର ଗୃହସ୍ଥରେ ରହି ସମ୍ପୂର୍ଣ୍ଣ ପବିତ୍ର ରହିବା, ଏହା ହିଁ ଯୋଗୀ ଓ ଜ୍ଞାନୀ ଆତ୍ମାର ଚ୍ୟାଲେଞ୍ଜ ଅଟେ। ଅବ୍ୟକ୍ତ ଇସାରା, ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ପରମାତ୍ମ ଜ୍ଞାନର ନବୀନତା ହେଲା ପବିତ୍ରତା। ତୁମେମାନେ ଶୁଦ୍ଧ ଗର୍ବର ସହିତ କହୁଛ ନା, ନିଆଁ ଏବଂ ତୁଳା ଏକାଠି ରହୁଥିଲେ ମଧ୍ୟ ନିଆଁ ଲାଗିପାରିବ ନାହିଁ। ତୁମେମାନେ ଭାଷଣରେ ମଧ୍ୟ କହୁଛ ଯେ ପବିତ୍ରତା ବିନା ଯୋଗୀ ତୁ ଆତ୍ମା, ଜ୍ଞାନୀ ତୁ ଆତ୍ମା ହୋଇପାରିବ ନାହିଁ। ତେଣୁ ଏହି ଚ୍ୟାଲେଞ୍ଜକୁ ଏକ ବାସ୍ତବିକ ରୂପରେ କରି ଦେଖାଅ। ଓମ୍ ଶାନ୍ତି।